ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଦେଶେ ଆଇବା ମାସର ପହିଲାନୁ ନାଗରିକ ନ୍ୟାୟ ସଂହିତା ଲାଗୁ ହେବା, ଏଥିଲାଗି 150 ବର୍ଷନୁ ଅତ୍କା ସମୟ ହେଲା ପ୍ରଚଳିତ ହେଉଥିବାର ଆଇପିସି, ସିଆର୍ପିସି ଆଉ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ବାଗି ନିୟମ ହଟେଇ ଦିଆଯିବା, ଇତାକେ ନେଇକରି ଗଲାକାଲି କେନ୍ଦ୍ର ଗୃହ ସଚିବଙ୍କର ଅଧ୍ୟକ୍ଷତାଟି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଆଭାସୀ ଜରି ହୋଇଥିବା ବୈଠକଟି ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଉ ପୁଲିସ୍ ମହାନିର୍ଦ୍ଦେଶକ ଯୋଗ ଦେଇକରି ନୂଆ ଆଇନ ଲାଗୁ କରବାର ବାବଦେ ଆଲୋଚନା କରିଥିଲେ। ହେଲେ ନୂଆ ଆଇନ ଲାଗୁ ହେବାର ଆଗନୁ ରୁଜୁ ହୋଇଥିବା ପୁରୁଣା ମାମଲାମାନଙ୍କର ବିଚାର ପୁରୁଣା ଆଇପିସି ଆର୍ ସିଆର୍ପିସି ନିୟମ ଅନୁସାରେ ହେବା ବୋଲି ସ୍ୱଷ୍ଟ କରାଯାଇଛି। ଏ ବାବଦେ ସୂଚନା ଦେଇକରି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ଗଲା ଡିସେମ୍ବର ମାସେ ସଂଶୋଧିତ ହୋଇଥିବା ନୂଆ ଆଇନ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଆର୍ ଭାରତୀୟ ସାକ୍ଷୀ ଅଧିନିୟମକେ ଲାଗୁ କରବାର ଲାଗି ସରକାରୀ ବିଜ୍ଞପ୍ତି ବାହାରିଛି। ହେଥିଲାଗି ଆଉ ପୁରୁଣା ଆଇପିସି ଆର୍ ସିଆର୍ପିସି ଲାଗୁ ନାହିଁ ହୁଏ। ଏଥିଲାଗି ଓଡ଼ିଶାର କ୍ରାଇମ୍ବ୍ରାଞ୍ଚ ଏଡିଜିଙ୍କର ଅଧ୍ୟକ୍ଷତାଟି ପୁଲିସ୍ ଅଧିକାରୀମାନଙ୍କୁ ତାଲିମ ଦିଆଯାଉଛି। ସେ ଆହୁରି କହିଛନ୍ତି ଯେ ପୁରୁଣା ଆଇନ ନିୟମଟି ଅପରାଧକେ ଗୁରୁତ୍ୱ ଦିଆଯାଇଥିବାର ବେଳେ ଲାଗୁ ହେବାରକେ ଯାଉଥିବା ନୂଆ ଆଇନ ବ୍ୟବସ୍ଥାଟି ନ୍ୟାୟକେ ଅଏତ୍କା ଗୁରୁତ୍ୱ ଦିଆଯାଇଛି। ଶ୍ରୀକ୍ଷେତ୍ର ପୁରୀନ ଆଇବା ଜୁନ୍ 22 ଦିନ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ହେବା, ଏଥିଲାଗି ଗଲାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଅଧ୍ୟକ୍ଷତାଟି ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକ ହୋଇଯାଇଛି। ବୈଠକଟି ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ବାବଦେ ନିଷ୍ପତ୍ତି ନିଆଯାଇଛି। ଧାରିଜ ହୋଇଥିବା ନୀତିକାନ୍ତି ଅନୁସାରେ 22 ଦିନ ପହପହ 4:30 ମଙ୍ଗଳାର୍ପଣ ହେବା, ଇତା ଋତୁରୁ 5-7 ଭିତରେ ଡୋର ଲାଗି ଆଉ ପୁଷ୍ପାଞ୍ଜଳି ହୋଇକରି ମହାପୁରୁମାନଙ୍କର ପହଣ୍ଡି ମୂଲ ହେବା, ପହଣ୍ଡି ସର୍ବା ଋତୁରୁ ସ୍ନାନବେଦିନ 9:10 ଶ୍ରୀଜୀଉଙ୍କର ମଙ୍ଗଳ ଆଳତି ହେବା, ଦିନବେଲା 12:20 1:45 ଭିତରେ ସ୍ନାନ ନୀତି କରାଯିବା, ଉପରବେଲା 3 ଛେରା ପହରା ଆର୍ 3:40 ଶ୍ରୀଜୀଉଙ୍କର ଗଜବେଶ ମୂଲ ହେବା ବୋଲି ସୂଚନା ମିଳିଛି। ରାତି 7:30 ତକ ମହାପୁରୁମାନଙ୍କର ସାହାଣ ମେଳା ଦର୍ଶନ ଚାଲବା, ରାତି 11 ଗଜବେଶ ଓଲାଗି ଉତରୁ 11:30 ବାହୁଡ଼ା ପହଣ୍ଡି ମୂଲ ହୋଇକରି ରାତି 2 ଭିତରେ ସର୍ବା ବୋଲି ବୈଠକଟି ସ୍ଥିର କରାଯାଇଛି। ଏହି ବୈଠକଟି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ପିନାକ ମିଶ୍ର ଆଉ ଛତିଶା ନିଯୋଗର ସବୁ ସଦସ୍ୟମାନେ ଉପସ୍ଥିତ ଥିଲେ। ନା ଲେଖା ଫି ଫେରାବାର ବିଷୟଟି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫୁ ଫି ଫେରସ୍ତ ନୀତି 2024-25 ଜାରି ହୋଇଛି। ନା ଲେଖା ବାତିଲ କି ପ୍ରତ୍ୟାହାର ଋତୁରୁ ଫି ଫେରାବାର ନେଇକରି ବହୁତେ ଶିକ୍ଷା ଅନୁଷ୍ଠାନ ଅବହେଳା କରୁଥିବାର ଅଭିଯୋଗ ହେଉଛି। ଇତାକେ ଆଧାର କରିକରି ୟୁଜିସି ତରଫୁ ଏହି ପଦକ୍ଷେପ ନିଆଯାଇଛି। ଏ ନୀତି ଅନୁସାରେ ସେପ୍ଟେମ୍ବର 30 ଭିତରେ ଯଦି ନୂଆ ନା ଲେଖା ପ୍ରତ୍ୟାହାର କି ବାତିଲ କରିବେ ବେଳେ ସେ ଛାତ୍ରଛାତ୍ରୀଙ୍କୁ ଫି ଫେରାଇ ଦିଆଯିବା। ସେନ୍ତା ଅକ୍ଟୋବର 31 ଭିତରେ ବାତିଲ କି ପ୍ରତ୍ୟାହାର କଲେ ଉଚ୍ଚଶିକ୍ଷା ଅନୁଷ୍ଠାନମାନେ ଖାଲି 1,000 ଟଙ୍କା ଫେରାବେ। ଏ ନିୟମକେ ୟୁଜିସି ସ୍ୱୀକୃତି ପାଇଥିବା ବିଶ୍ୱବିଦ୍ୟାଳୟ, ରାଜ୍ୟ ଆଉ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଡିମ୍ ଟୁ ବି ବିଶ୍ୱବିଦ୍ୟାଳୟର ଅନୁମୋଦିତ ସଂସ୍ଥା କ୍ଷେତ୍ରଟି ଲାଗୁ କରାଯିବା। ଯଦି କେନ୍ସି ଶିକ୍ଷା ଅନୁଷ୍ଠାନ ନିୟମକେ ଖିଲାପ କଲେ ତାଙ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ୟୁଜିସି ତରଫୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ନେଟ୍ ପରୀକ୍ଷା ଆଇବା 18 ଦିନ ହେବା। ପରୀକ୍ଷାର୍ଥୀମାନେ ଏନ୍ଟିଏ ୱେବ୍ସାଇଟ୍କେ ଯାଇକରି ନିଜର ଆପ୍ଲିକେସନ୍ ନମ୍ଘର ଆର୍ ଜନମ ତାରିଖ ଦେଇକରି ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବେ। ୟୁଜିସି ତରଫୁ ମିଳିଥିବା ସୂଚନା ଅନୁସାରେ ନେଟ୍ ପରୀକ୍ଷା 2 ସିଫ୍ଟ ହେବା। ପହିଲା ସିଫ୍ଟ ସକାଳ ବେଳା 9:30 ଦିନର 12:30 ତକ ଚାଲବା। ଏଥି 42 ବିଷୟଟି ପରୀକ୍ଷା ହେବା। ସେନ୍ତା 2 ସିଫ୍ଟ ଉପରବେଳାର 3:00 ସଞ୍ଜର 6:00 ତକ ହେବା। ଏଥି 41 ବିଷୟଟି ପରୀକ୍ଷା ହେବା ବୋଲି ସୂଚନା ମିଳିଛି। ଆଜି ହେଉଛି ରଜ ସଂକ୍ରାନ୍ତି, ଏଥିଲାଗି ଗାଁ ନୁ ସହର ତକ ଉତ୍ସବ ମୁଖର ହୋଇଛି। ଘରେ ଘରେ ପିଠାପଣା ତିଆରି ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୋଲି ଝୁଲୁଛନ୍। ଆଇବା କାଲ ଭୂମିଦହନ ହେବା, ସେଥିଲାଗି ଏ 3 ଜମିକେ ଜୁତା କୁଡ଼ା ନାଇଁ କରନ୍। ଓଡ଼ିଶାର ଗଣପର୍ବ ରଜ ପଶ୍ଚିମ ଓଡ଼ିଶା ଲୋକମାନଙ୍କୁ ଭିଲ ଆକର୍ଷିତ କରୁଛି। ରାଜ୍ୟର ସମୁଦ୍ର ଖଣି ଇଲାକାନ ଏ ପର୍ବ ଘରେ ଘରେ ପାଳନ କରାଯାଉଥିବା ବେଳେ ଇ ଇଲାକାନ ଗଲା କେତେ ବଛର ହେଲା ରଜ ଉତ୍ସବକେ ସରକାରୀ ସ୍ତରଥି ସମ୍ବଲପୁରର ପାନ୍ଥ ନିବାସନ ଆୟୋଜନ କରାଯାଉଛି। ଆଇବା 17 ରାଇଜେ ଜବର ବର୍ଷା ହେବା। ମୌସୁମୀ ଆଗେ ବଢ଼ାବାର ଲାଗି ପାଗ ଅନୁକୂଳ ଥିବାରୁ ବର୍ଷାର ପରିମାଣ ବଢ଼ବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ଆର୍ ସୋମବାର ଦିନ ସମୁଦ୍ର ଖଣି ଜିଲ୍ଲାମାନଙ୍କେ ବହୁଟେ ଗୁଲଗୁଲି ହୋଇପାରେ। ଏଛେନ୍ ମୌସୁମୀ ମାଲକାନଗିରି ତକ ପହଞ୍ଚିଛି। ଆଇବା 4-5 ଭିତରେ ମୌସୁମୀ କୋରାପୁଟ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। এচনির আঞ্চলিক খবর ইন শেষ হল আরবেলার আঞ্চলিক খবর শুনিপারবে রাতে ৭:০০ বাজিকরি ২ মিনিট থি জুহার।